आकाशवाणी संवाद पढ़ुछंति आदित्य नारायण दास। मुख्य संवाद, प्रत्यक्ष लाभ हस्तांतर एवं डिजिटल पेमेंट व्यवस्था कृषक और महिला आर्थिक स्थिति रे परिवर्तन आनिछि कहिले राष्ट्रपति। सठिक अध्ययन पर्यवेक्षण एवं ज्ञानर उपयोग द्वारा दक्षता हासिल करा जाई पारिबो। परीक्षा पे चर्चा कार्यक्रम में छात्रछात्री मानंकु प्रधानमंत्री परामर्श। ओडिशार रायगढ़ और फुलवाणी में 19 जन माओवादी आत्मसमर्पण। मेघालय थांगस्को कोईला खणि विस्फोरण घटन मृत्यु संख्या 19 को वृद्धि एवं आईसीसी 19 वर्ष कम पुरुष विश्वकप क्रिकेट फाइनल मैच में इंग्लैंड सम्मुखें 412 रन विजय लक्ष्य धार्य कला भारत। विस्तृत संवाद, दक्षता विकाश और उद्भावन क्षमता वृद्धि को मानव संपद में निवेश बोली राष्ट्रपति द्रौपदी मुर्मू कहते। भुवनेश्वर में आयोजित ब्लाक स्वान समिट इंडिया 2026 राष्ट्रपति कहते, वर्तमान समय प्रजुक्ति अभूतपूर्व गति में विकास होउछि। नूतन उद्भावन सह व्यवस्था दक्षता और व्यवसाय तालमेल अग्रसर होउछि। एहि मंच में प्रजुक्ति को दक्षता वृद्धि, नियुक्ति सृष्टि और डिजिटल आर्थिक परिवर्तन पर व्यवहार करिबार नूतन उपाय अनुसंधान करा जाय पारिबो। गत दशंधि देश में आर्थिक व्यवस्था एक विप्लव घटिछि बोली श्रीमती मुर्मू कहते। सीधासळख लाभ हस्तांतर और डिजिटल पेमेंट व्यवस्था कृषक और महिला आर्थिक क्षेत्र में परिवर्तन आनिछि। उद्योगी और उद्भावक मानंकु प्रजुक्ति को सामाजिक न्याय और अंतर्भुक्तिकरण करने को राष्ट्रपति आह्वान देते। विद्यालय पाठ्यक्रम अंतर्भुक्त करा उचित। राज्य सरकार भारत नेत्र उद्योग अधीन डिजिटल फाइनेंशियल और इन्सुरेंस टेक्नोलॉजी क्षेत्र में भविष्य प्रस्तुत कर्मशक्ति और उद्भावन भित्तिभूमि निर्माण कर राज्य को डिजिटल और फिनटेक क्षेत्र में एक ग्लोबल हब भाव प्रतिष्ठित कराइबारे सम्मेलन सहायक हो बोली राष्ट्रपति आशाव्यक्त करिछन्ति। प्रधानमंत्री नरेन्द्र मोदी आज परीक्षा पे चर्चा कार्यक्रम में छात्रछात्री आलोचना करिछन्ति। जारी करा जाइथिबा एक भिडियो रे प्रधानमंत्री छात्रछात्री मानंकु संबोधित करि चापमुक्त परीक्षा संपर्क रे कहिछन्ति। आजिर वार्तालाप रे प्रधानमंत्री छात्रछात्री मानंकु उपदेश देइ कहिछन्ति सेमाने निजर स्वतंत्र शिक्षण शैली उपरे विश्वास रखिबा उचित। श्री मोदी कहिछन्ति जेतेबेले छात्रछात्री माने परामर्श और आत्मविश्वास को एकत्र करी ज्ञान आहरण करन्ति सेतेबेले सेमानंक मध्यरे आत्मविश्वास जाग्रत होइथाय। सठिक भावे अध्ययन पर्यवेक्षण एवं ज्ञानर उपयोग नकले कौनसी दक्षता हासिल करा जाय पारिबो नाही बोली श्री मोदी कहिछन्ति। चलित थर परीक्षा पे चर्चा कार्यक्रम दिल्ली समेत कोयंबाटूर रायपुर देवमोग्रा एवं गुवाहाटी में अनुष्ठित होता। चलित थर ए 4,50,00,000 अधिक छात्र छात्री अभिभावक और शिक्षक शिक्षयित्री माई गव पोर्टाल मध्यम पंजीकरण करते। चलित थर जातीय शिक्षानीति 2020 आधार में प्रधानमंत्री द्वारा परीक्षा पे चर्चा कार्यक्रम अनुष्ठित होता। ओडिशार रायगढ़ और फुलवाणी जिला पुलिस निकट में आज 19 जन माओवादी आत्मसमर्पण कर। रायगढ़ पुलिस वंशधरा नागावली घुमसर डिविजन निकट में 15 जन माओवादी आत्मसमर्पण कर, फुलवाणी पुलिस निकट में 4 जन आत्मसमर्पण कर। माओवादी निकट बहु अस्त्रशस्त्र उद्धार कर।
प्रिय साथियों, मैं कामरेड नीतू राज्य कमेटी सदस्य बोल रहा हूँ। मेरे साथ ममता हनुपा 16 और कामरेड पुलिस के पास आत्मसमर्पण किए। हमारे महासचिव से लेकर नीचे तक कामरेड नुकसान या आत्मसमर्पण किए। अभी जनाधार भर्ती मिलिशिया पार्टी को फंड और समन्वय नहीं है। उड़ीसा में पश्चिम ब्यूरो भी नुकसान या सरेंडर हुआ। अभी पूर्व ब्यूरो में केवल कुछ ही लोग रहे, इसलिए सब लोग सरेंडर होने के लिए योजना यही मेरा सुझाव है। अगर नहीं करेंगे तो समस्या बढ़ जाएगी, नुकसान भी होगा। सरेंडर करने पर यहाँ ओडिशा पुलिस हर तरह की सुविधा दे रही है। आप लोगों से निवेदन है कि गांव के किसी भी आदमी का फोन मांगकर मेरे मोबाइल नंबर 7815070531 पर संपर्क करें। मैं आपको लाने का इंतजाम करूंगा। आपका राज्य कमेटी सदस्य नीतू।
भारत आमेरिका वाणिज्य चुक्ति समेत विभिन्न प्रसंग को नहीं विरोधी सदस्यों हट्टगोल जो लोकसभा को दिनकपाई मुलतवी घोषणा कर। मध्याह्न 12:00 प्रथम मुलतवी पर गृह कार्य आरंभ हवा मात्रे कांग्रेस टीएमसी और डीएमके विरोधी सदस्य गृहर मध्यभाग को आसी सरकार विरोधी स्लोगान मान गृह अध्यक्षता करुवा पीठासीन ଅଧିକାରୀ ସଦସ୍ୟମାନଙ୍କୁ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ନ କରି ନିଜ ନିଜ ଆସନକୁ ଫେରିଯିବା ଲାଗି ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ହଟ୍ଟଗୋଳ ମଧ୍ୟରେ ବିଭାଗୀୟ ମନ୍ତ୍ରୀମାନେ ସେମାନଙ୍କ ମନ୍ତ୍ରଣାଳୟର ତଥ୍ୟ ଉପସ୍ଥାପନ କରିଥିଲେ। ବାରମ୍ଭାର ଅନୁରୋଧ ସତ୍ତ୍ୱେ ହଟ୍ଟଗୋଳ ଜାରି ରହିବାରୁ ଦିନକ ପାଇଁ ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରାଯାଇଥିଲା। ଆଜି ଲୋକସଭାରେ 2026-27 କେନ୍ଦ୍ରୀୟ ବଜେଟ୍ ଉପରେ ଆଲୋଚନା ହେବାର ଥିଲେ ମଧ୍ୟ ତାହା ସମ୍ଭବପର ହୋଇପାରିନଥିଲା। ଗୃହର ପରବର୍ତ୍ତୀ ଅଧିବେଶନ ଆସନ୍ତା ସୋମବାର ପୂର୍ବାହ୍ନ 11:00 ଆରମ୍ଭ ହେବ। ଅନ୍ୟପକ୍ଷରେ ରାଜ୍ୟସଭାରେ କାର୍ଯ୍ୟଧାରା ସ୍ୱାଭାବିକ ଥିଲା। ଶେଷରେ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଥିଲା। ଗୃହର ସଦସ୍ୟମାନେ ଆଜି ଶୂନ୍ୟକାଳରେ ସାର୍ବଜନୀନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲେ। ତାପରେ ଗୃହରେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା। ଅଶ୍ୱିନୀ ବୈଷ୍ଣବ ଏବଂ ଶିବରାଜ ସିଂ ଚୌହାନଙ୍କ ସମେତ ଅନେକ ମନ୍ତ୍ରୀ ବିଭିନ୍ନ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ। ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନ 2:00 ଗୃହ କାର୍ଯ୍ୟ ପୁନର୍ବାର ଆରମ୍ଭ ହେବା ପରେ ରାଜ୍ୟସଭାରେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟମାନେ ସେମାନଙ୍କର ବ୍ୟକ୍ତିଗତ ସଦସ୍ୟ ବିଲ୍ ଆଗତ କରିଥିଲେ। ପରେ ଉପାଧ୍ୟକ୍ଷ ହରିବଂଶ ଗୃହକୁ ଦିନକ ପାଇଁ ମୁଲତବୀ ରଖିଥିଲେ। ଆସନ୍ତା ସୋମବାର ପୂର୍ବାହ୍ନ 11:00 ଗୃହର ବୈଠକ ପୁନର୍ବାର ଅନୁଷ୍ଠିତ ହେବ। ସମ୍ବାଦର ଅବଶିଷ୍ଟାଂଶ ଶୁଣିପାରିବେ ଏହି ବିଜ୍ଞାପନ ପରେ।
ପ୍ରିୟା କାମ୍ରେଡ୍ ନନା ରାଜ୍ୟ କମିଟି ସଦସ୍ୟ କାମ୍ରେଡ୍ ନିତୁ ବ୍ୟକ୍ତ ନାଓ ସଂଘେ ମମତା ଅନୁପ ଆଲ୍କେନେ ଛୋଲ କାମ୍ରେଡ୍ସ ସଂଘେ ପୋଲିସ ଆତ୍ମସମର୍ପିତ ମନା ମହାସଚିବ ତିନିଶ ଦୌଡ଼ ହେବନା କାମ୍ରେଡ୍ ନୁକସାନ ୟା ଆତ୍ମସମର୍ପକ ଇଞ୍ଜିକେ ଜନାଧାର ଭର୍ତ୍ତି ମିଲିସା ପାର୍ଟି କିନ୍ ବେଣ୍ଡେ ସମନ୍ୱୟ ହିଲେ ମନା ଓଡ଼ିଶାତେ ପଶ୍ଚିମ ବ୍ୟୁରୋ ବେଣ୍ଡେ ନୁକସାନ ୟା ସରେନ୍ଦର ହାଇନ ପେରସ୍ତ ଇଞ୍ଜେ ପୂର୍ବୀ ବ୍ୟୁରୋତେ ବ୍ୟାଖ୍ୟାଲ ଇଚ್ଛୁର ମୂଲେ ନେଇତୋର ଅଧ୍ୟ ସଭ୍ୟ ତୋରୁ ସରେଣ୍ଡର କିଏନ ଆସନ ଇଞ್ଜ ନାବା ସୁଝାଅ ଆଧାର ସରେଣ୍ଡର କି ଓକେ ସମସ୍ୟା ପେରସିତା ନୁକସାନ ବେଣ୍ଡେ ଆନ୍ତ ସରେଣ୍ଡର କିତକେ ଓଡ଼ିଶା ପୋଲିସ ତୋରୁ ହର ପ୍ରକାର ଇନ୍ତୋର ମିକିନ୍ ବ୍ୟହତନ ବାତ ଇତକେ ବେଦୈ ନାଟିନର ଫୋନ୍ ତାଲ್ಕಿ ಮಂಜಿ ಸಂಪರ್ಕ ಏನಮೈದೆ ನಾವ ಮೊಬೈಲ್ ನಂಬರ್ 7815705311 ನಿಕುನ್ ತತನಮೈದೆ ತಯಾರ ಕಿತ್ತನ್ ಮೀವ ರಾಜ್ಯ ಕಮಿಟಿ ಸದಸ್ಯ ನೀತು।
ସରକାର କହିଛନ୍ତି ବେଟି ବଚାଓ ବେଟି ପଢ଼ାଓ ଯୋଜନା ଏକ ନୀତିଗତ ପଦକ୍ଷେପରୁ ଏକ ଜାତୀୟ ଆନ୍ଦୋଳନରେ ପରିଣତ ହୋଇଛି। ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି ଜାତୀୟ ସ୍ତରରେ ଜନ୍ମ ସମୟରେ ଲିଙ୍ଗ ଅନୁପାତ 2014-15 918 ଥିବାବେଳେ 2024-25 928 ହୋଇଛି ଏବଂ ମାଧ୍ୟମିକ ସ୍ତରରେ ବିଦ୍ୟାଳୟରେ ଝିଅମାନଙ୍କର ମୋଟ ନାମଲେଖା ଅନୁପାତ 2014-15 75.51% 80.2% ବୃଦ୍ଧି ପାଇଛି। ସେ କହିଛନ୍ତି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର 2020-21 ଏଚ୍ଏମ୍ଆଇଏସ୍ ତଥ୍ୟ ଅନୁଯାୟୀ ଜିଲ୍ଲାଗୁଡ଼ିକର ଜନ୍ମ ସମୟରେ ଲିଙ୍ଗ ଅନୁପାତ ଏସ୍ଆର୍ବି ସ୍ଥିତି ଆଧାରରେ ସେମାନଙ୍କୁ ପାଣ୍ଠି ଯୋଗାଇ ଦିଆଯାଇଥାଏ। ମନ୍ତ୍ରୀ କହିଛନ୍ତି ଶିଶୁ ଲିଙ୍ଗ ଅନୁପାତ ଏବଂ ଜୀବନଚକ୍ର ନିରନ୍ତରତାରେ ଝିଅ ଏବଂ ମହିଳା ସଶକ୍ତିକରଣ ସହିତ ଜଡ଼ିତ ପ୍ରସଙ୍ଗଗୁଡ଼ିକୁ ସମାଧାନ କରିବା ଲକ୍ଷ୍ୟ ନେଇ ବେଟି ବଚାଓ ବେଟି ପଢ଼ାଓ ଯୋଜନା 22 ଜାନୁଆରୀ 2015 ଆରମ୍ଭ ହୋଇଥିଲା। ମେଘାଳୟରେ ଗତକାଲି ହୋଇଥିବା ଥାଙ୍ଗସ୍କୋ କୋଇଲା ଖଣି ବିସ୍ଫୋରଣ ସ୍ଥଳୀରୁ ଆଜି ଆଉ ଗୋଟିଏ ମୃତଦେହ ଉଦ୍ଧାର ହେବା ଫଳରେ ମୃତ୍ୟୁ ସଂଖ୍ୟା 19 ବୃଦ୍ଧି ପାଇଛି। ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ ଏନ୍ଡିଆର୍ଏଫ୍ ଦଳଗୁଡ଼ିକ ପକ୍ଷରୁ ବିସ୍ଫୋରଣ ସ୍ଥଳରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ କନ୍ରାଡ୍ କେ ସାଙ୍ଗମା 2 କ୍ୟାବିନେଟ୍ ମନ୍ତ୍ରୀଙ୍କୁ ପରିସ୍ଥିତିର ତଦାରଖ ପାଇଁ ନିଯୁକ୍ତି କରିଛନ୍ତି। କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ରିମ୍ବୁଇ କହିଛନ୍ତି ଏହି ଘଟଣାରେ ଏପର୍ଯ୍ୟନ୍ତ 2 ଗିରଫ କରାଯାଇଥିବାବେଳେ ତଦନ୍ତ ଜାରି ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଖଣିକୁ ବନ୍ଦ କରାଯାଇଥିବାବେଳେ ଏହାର ଉପକରଣଗୁଡ଼ିକୁ ମଧ୍ୟ ଜବତ କରାଯାଇଛି। ପାକିସ୍ତାନର ରାଜଧାନୀ ଇସ୍ଲାମାବାଦର ଏକ ସିଆ ଧାର୍ମିକ କେନ୍ଦ୍ରରେ ଆତ୍ମଘାତୀ ଆକ୍ରମଣରେ 31 ମୃତ୍ୟୁ ଘଟିଛି ଏବଂ 170 ଜଣ ଆହତ ହୋଇଛନ୍ତି। ଜିମ୍ବାୱେର ହରାରେଠାରେ ଖେଳାଯାଉଥିବା ଆଇସିସି 19 କମ୍ କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ରେ ଭାରତ ଇଂଲଣ୍ଡ ପାଇଁ 412 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଇଂଲଣ୍ଡ 24 ଓଭର ଶେଷରେ 7 ୱିକେଟ୍ ହରାଇ 192 ରନ୍ ସଂଗ୍ରହ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଏବଂ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା କୃଷକ ଓ ମହିଳାମାନଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଣିଛି କହିଲେ ରାଷ୍ଟ୍ରପତି। ସଠିକ୍ ଅଧ୍ୟୟନ ପର୍ଯ୍ୟବେକ୍ଷଣ ଏବଂ ଜ୍ଞାନର ଉପଯୋଗ ଦ୍ୱାରା ଦକ୍ଷତା ହାସଲ କରାଯାଇପାରିବ। ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ଓଡ଼ିଶାର ରାୟଗଡ଼ା ଓ ଫୁଲବାଣୀରେ 19 ମାଓବାଦୀଙ୍କ ଆତ୍ମସମର୍ପଣ। ମେଘାଳୟର ଥାଙ୍ଗସ୍କୋ କୋଇଲା ଖଣି ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 19 ବୃଦ୍ଧି ଏବଂ ଆଇସିସି 19 କମ୍ ପୁରୁଷ ବିଶ୍ୱକପ୍ କ୍ରିକେଟ୍ ଫାଇନାଲ୍ ମ୍ୟାଚ୍ରେ ଇଂଲଣ୍ଡ ସମ୍ମୁଖରେ 412 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।